ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମନ୍ କି ବାତ୍ର 133ତମ ସଂସ୍କରଣରେ ଦେଶର ପରମାଣୁ ଶକ୍ତି ଯାତ୍ରାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପବନ ଶକ୍ତି କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ସଫଳତାକୁ ସ୍ୱଚ୍ଛ ଶକ୍ତିର ପ୍ରତୀକ ଭାବେ ଅଭିହିତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ତ୍ୱରାନ୍ୱିତ ହେଉଛି ପ୍ରମୁଖ ରାଜନୈତିକ ଦଳର ପ୍ରଚାର କାର୍ଯ୍ୟ। ଆମେରିକାରେ ଘଟିଥିବା ଗୁଳିକାଣ୍ଡରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସୁରକ୍ଷିତ ଉଦ୍ଧାର ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଚେନ୍ନାଇ ଓ ଲକ୍ଷ୍ନୌରେ ଅନୁଷ୍ଠିତ ହେବ ଦୁଇଟି ମ୍ୟାଚ୍। ତାମିଲନାଡୁର କଳ୍ପକମ୍ରେ ଫାଷ୍ଟ ବ୍ରିଡର୍ ରିଆକ୍ଟର ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପରମାଣୁ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ଆଜି ଆକାଶବାଣୀରେ ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମର 133ତମ ସଂସ୍କରଣରେ ଦେଶବାସୀଙ୍କୁ ଶ୍ରୀ ମୋଦି ଉଦ୍ବୋଧନ ଦେବା ଅବସରରେ କହିଛନ୍ତି, କଳ୍ପକମ୍ରେ ପ୍ରଥମ ବ୍ରିଡର୍ ରିଆକ୍ଟର ଦେଶର ପ୍ରଥମ ଆତ୍ମନିର୍ଭରଶୀଳ ପରମାଣୁ ଶୃଙ୍ଖଳାର ସଫଳତାକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଭାରତର ପରମାଣୁ ଶକ୍ତି ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ। ଏହି ରିଆକ୍ଟର ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟାରେ ନିର୍ମିତ ଏବଂ ଭବିଷ୍ୟତରେ ଇନ୍ଧନ ଉତ୍ପାଦନ କରିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
ଭାରତ ନେ ବିଜ୍ଞାନ କୁ ହମେଶା ଦେଶ କି ପ୍ରଗତି ସେ ଯୋଡକର ଦେଖା ହେ। ହମାରେ ବୈଜ୍ଞାନିକ ସିଭିଲ ନ୍ୟୁକ୍ଲିୟର ପ୍ରୋଗ୍ରାମ କୁ ଆଗେ ବଢା ରହେ ହେ। ୟେ କାର୍ଯ୍ୟକ୍ରମ ରାଷ୍ଟ୍ର ନିର୍ମାଣ ମେ ଅହମ ଯୋଗଦାନ ଦେ ରହା ହେ। ଇସସେ ହମାରି ଇଣ୍ଡଷ୍ଟ୍ରିଆଲ ଗ୍ରୋଥ କୁ, ଏନର୍ଜି ସେକ୍ଟର କୁ, ହେଲ୍ଥ କେୟାର ସେକ୍ଟର କୁ ବହୁତ ଲାଭ ହୁଆ ହେ। ଖେତୀ କିସାନୀ ସେ ଲେକର ଆଧୁନିକ ଇନୋଭେଟର୍ସ କୁ ଭି ଭାରତ କେ ସିଭିଲ ନ୍ୟୁକ୍ଲିୟର ପ୍ରୋଗ୍ରାମ ନେ ବହୁତ ମଦତ କି ହେ।
ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ବେସାମରିକ ପରମାଣୁ କାର୍ଯ୍ୟକ୍ରମ ଶକ୍ତି, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧିକୁ ସହାୟତା କରୁଛି। ନବୀକରଣୀୟ ଶକ୍ତି ଉପରେ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଭାରତର ପବନ ଶକ୍ତି କ୍ଷମତା 56 ଗିଗାୱାଟ୍ ଅତିକ୍ରମ କରିଛି ଏବଂ ଗତବର୍ଷ ଅଧିକ 6 ଗିଗାୱାଟ୍ ଉତ୍ପାଦନ ହୋଇଛି। ଏ କ୍ଷେତ୍ରରେ ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଚତୁର୍ଥ ସ୍ଥାନରେ ରହିଛି। ସେ କହିଛନ୍ତି, ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଭଳି ରାଜ୍ୟ ଏହି କ୍ଷେତ୍ରର ନେତୃତ୍ୱ ନେଉଛନ୍ତି। ଶ୍ରୀ ମୋଦି ମନ୍ କି ବାତ୍ରେ ସ୍ୱଚ୍ଛ ଶକ୍ତି ଏବଂ ସଂରକ୍ଷଣର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି।
सौर और पवन ऊर्जा जरूरी है। ये सिर्फ पर्यावरण की बात नहीं है, ये हमारे भविष्य की सुरक्षा है। इसमें हम सब की भूमिका है। हमें बिजली बचानी है, हमें स्वच्छ ऊर्जा क्लीन एनर्जी अपनानी है। देश में हर स्तर पर ऐसे प्रयास जरूरी हैं, क्योंकि इन्हीं से बड़ा बदलाव आता है।
2027 ଜନଗଣନା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ କରାଯାଉଛି, ଯେଉଁଥିରେ ନାଗରିକମାନେ ଜନଗଣନାକାରୀଙ୍କ ଗସ୍ତ ପୂର୍ବରୁ ମୋବାଇଲ୍ ଆପ୍ ମାଧ୍ୟମରେ ଆତ୍ମଗଣନା କରିପାରୁଛନ୍ତି। ଏପର୍ଯ୍ୟନ୍ତ 1,20,000 ପରିବାରର ଗୃହଗଣନା ଶେଷ ହୋଇଥିବା ସେ କହିଛନ୍ତି। ସେ ତଥ୍ୟ ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରି ଜନସାଧାରଣ ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି ବୁଦ୍ଧ ପୂର୍ଣ୍ଣିମା ପାଇଁ ଶୁଭେଚ୍ଛା ଜଣାଇବା ଅବସରରେ ଭଗବାନ ବୁଦ୍ଧଙ୍କ ଶିକ୍ଷାର ବିଶ୍ୱସ୍ତରୀୟ ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
आज दुनिया जिस तरह के तनावों और संघर्षों से गुजर रही है, ऐसे समय में बुद्ध के विचार और भी अहम हो गए हैं। दक्षिण अमेरिका के चिली में एक संस्था भगवान बुद्ध के विचारों को आगे बढ़ा रही है। लद्दाख में जन्मे ड्रपोन ओजेर रिनपोचे के मार्गदर्शन में काम हो रहा है। कोची गुआज घाटी में बना स्तूप लोगों को शांति का अनुभव कराता है। वाकई यह देखकर गर्व होता है। भारत की प्राचीन धारा दुनिया तक पहुंच रही है।
ପ୍ରଧାନମନ୍ତ୍ରୀ ସାରା ଦେଶରେ ପରିବେଶ ସଂରକ୍ଷଣ ପ୍ରୟାସ, କଚ୍ଛରେ ଫ୍ଲେମିଙ୍ଗୋ ବାସସ୍ଥାନ, ଉତ୍ତରପ୍ରଦେଶରେ ସମ୍ପ୍ରଦାୟ ନେତୃତ୍ୱାଧୀନ ମଣିଷ ହାତୀ ସଂଘର୍ଷ ପରିଚାଳନା ଏବଂ ବନ୍ୟପ୍ରାଣୀ ପୁନରୁଦ୍ଧାର ପଦକ୍ଷେପ ସମ୍ପର୍କରେ ମନ୍ କି ବାତ୍ରେ କହିଛନ୍ତି। 2017 ନୀତିଗତ ସଂସ୍କାର ପରେ ଉତ୍ତର ପୂର୍ବାଞ୍ଚଳରେ ବୃଦ୍ଧି ପାଇଥିବା ବାଉଁଶ ଶିଳ୍ପକୁ ଶ୍ରୀ ମୋଦି ପ୍ରଶଂସା କରିବା ସହ ଏହା ଉଦ୍ୟୋଗିତା ଏବଂ ନିଯୁକ୍ତି ବୃଦ୍ଧି କରିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ବିଟିଙ୍ଗ୍ ରିଟ୍ରିଟ୍ ସମାରୋହକୁ ଭାରତର ସାମରିକ ସଙ୍ଗୀତ ପରମ୍ପରାର ପ୍ରଦର୍ଶନ ଭାବରେ ଅଭିହିତ କରିବା ସହ ଭାରତୀୟ ଜାତୀୟ ଅଭିଲେଖାଗାର ଦ୍ୱାରା 20 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍ ବିଷୟ ମନ୍ କି ବାତ୍ରେ କହିଛନ୍ତି। ଶ୍ରୀ ମୋଦି ଫ୍ରାନ୍ସରେ ୟୁରୋପୀୟ ବାଳିକା ଗଣିତ ଅଲିମ୍ପିଆଡ୍ରେ ଭାରତୀୟ ଦଳ ଷଷ୍ଠ ସ୍ଥାନ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପନିର୍ର ବିଶ୍ୱସ୍ତରୀୟ ସ୍ୱୀକୃତି ବିଷୟରେ ଆଲୋଚନା କରି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା କହିଛନ୍ତି। ଶ୍ରୀ ମୋଦି ମନ୍ କି ବାତ୍ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ ସ୍କରଣ କରିଛନ୍ତି। ଚଳିତ ଗ୍ରୀଷ୍ମ ଋତୁରେ ପିଲାମାନଙ୍କୁ ସୁସ୍ଥ ରହିବା ଏବଂ କିଛି ନୂଆ କରିବା ଲାଗି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ରେ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନକୁ ଆଉ ଦୁଇ ଦିନ ବାକି ଥିବାବେଳେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦିଆଯାଉଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହୁଗୁଳିର ହରିପାର ଏବଂ ଠାକୁଙ୍ଗରଠାରେ ଜନସଭାକୁ ଉଦ୍ବୋଧନ ଦେବେ। ସନ୍ଧ୍ୟାରେ ଶ୍ରୀ ମୋଦି ଉତ୍ତର କୋଲକାତାରେ ଅନ୍ଥାନିଆ କାଲିବରିଠାରେ ମନ୍ଦିରରେ ପ୍ରାର୍ଥନା କରିବା ପରେ ଏକ ରୋଡ୍ ଶୋରେ ସାମିଲ ହେବେ। ଇତିମଧ୍ୟରେ ବିଜେପି ନେତା ଅମିତ ଶାହା ତେହଟା, ନଦିଆ ଏବଂ ଅନୁରିଆରେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ପୂର୍ବତନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଚିନ୍ନାର ପାର୍କରୁ ଜୋରା ମନ୍ଦିର ପର୍ଯ୍ୟନ୍ତ ଏକ ର୍ୟାଲିର ନେତୃତ୍ୱ ନେବାର କାର୍ଯ୍ୟକ୍ରମ ରହିଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ବିଧାନସଭା ଅଞ୍ଚଳ ଭବାନୀପୁରରେ ପ୍ରଚାର କରୁଛନ୍ତି। ଦଳର ସାଧାରଣ ସଚିବ ଅଭିଷେକ ବାନାର୍ଜୀ ମଧ୍ୟ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ, ଦ୍ୱିତୀୟ ମହିଳା ଉଷା ଭାନ୍ସ ଓ ହ୍ୱାଇଟ୍ ହାଉସ୍ର ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଜଣା ଆକ୍ରମଣରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ୱାଶିଂଟନ୍ ଡିସିର ଏକ ହୋଟେଲ୍ରେ ବାର୍ଷିକ ରାତ୍ରିଭୋଜନ ଚାଲିଥିବା ବେଳେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଜଣେ ବ୍ୟକ୍ତି ଗୁଳି ଚଳାଇବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମେରିକାର ଗୋପନୀୟ ସେବା ଅଧିକାରୀ ଓ ସୁରକ୍ଷା ଅଧିକାରୀମାନେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ସୁରକ୍ଷିତ ଭାବେ ସମ୍ପୃକ୍ତ କୋଠରୀ ବାହାରକୁ ନେଇଯାଇଥିଲେ। ହ୍ୱାଇଟ୍ ହାଉସ୍ ପ୍ରତିନିଧିଙ୍କ ବାର୍ଷିକ ରାତ୍ରିଭୋଜନ କାର୍ଯ୍ୟକ୍ରମରେ ରାଜନୈତିକ ନେତା, ସାମ୍ବାଦିକ ଏବଂ ଅନ୍ୟାନ୍ୟ ନିମନ୍ତ୍ରିତ ବ୍ୟକ୍ତି ସାମିଲ ହୋଇଥିଲେ। ଗୁଳିଚାଳନା ସମୟରେ ସେମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଟେବୁଲ୍ ତଳେ ବସିଯାଇଥିଲେ। ଗୁଳିଚାଳନାର କିଛି ଘଣ୍ଟା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ କହିଛନ୍ତି, ସୁରକ୍ଷାକର୍ମୀମାନେ କାଲିଫର୍ଣ୍ଣିଆର 31 ବର୍ଷୀୟ କୋଲ୍ ଟୋମାସ୍ ଆଲେନ୍ ନାମକ ବ୍ୟକ୍ତିକୁ ଗିରଫ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ସମ୍ପୃକ୍ତ ଆତଦାୟୀ ଜଣେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ମଧ୍ୟ ସେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ କୌଣସି କ୍ଷତି ହୋଇନଥିଲା। ଏହି ଆକ୍ରମଣ ନେଇ ସେମାନେ ସୁରକ୍ଷିତ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ମୋଦି ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ମଙ୍ଗଳ କାମନା କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ ଏଭଳି ଆକ୍ରମଣକୁ ପ୍ରତ୍ୟେକଟି ସ୍ତରରେ ନିନ୍ଦା କରାଯିବା ଉଚିତ। ବର୍ଷିଆନ୍ ଫଟୋଗ୍ରାଫର ରଘୁ ରାୟଙ୍କ 83 ବର୍ଷ ବୟସରେ ପରଲୋକ ଘଟିଛି। 1942 ମସିହା ଡିସେମ୍ବର 18 ଜନ୍ମଗ୍ରହଣ କରିଥିବା ଶ୍ରୀ ରାୟ ବିଶ୍ୱର ଜଣେ ସମ୍ମାନିତ ଫଟୋଗ୍ରାଫର ଭାବେ ଜଣାଶୁଣା। ଆଧୁନିକ ଭାରତର ଦୃଶ୍ୟ ପ୍ରତିଫଳନ ଭାବେ ରଘୁରାୟଙ୍କ ଫଟୋଚିତ୍ର ଗ୍ରହଣ କରାଯାଇଥାଏ। ସେ ଭୋପାଳ ଗ୍ୟାସ୍ ଦୁର୍ଘଟଣାର ଚିତ୍ର ଉତ୍ତୋଳନ କରି ବିଶ୍ୱକୁ ଗ୍ୟାସ୍ ଦୁର୍ଘଟଣାର ଭୟାବହତା ଦେଖାଇଥିଲେ। ବାଂଲାଦେଶ ମୁକ୍ତିଯୁଦ୍ଧ ସମୟରେ ଉନ୍ନତ ଫଟୋଗ୍ରାଫି ପାଇଁ ତାଙ୍କୁ 1972 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବାଂଲାଦେଶର ସଂସଦ ସମେତ ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ସେଠାକାର ପୁଲିସ୍ ସୁରକ୍ଷା ସତର୍କତା ଜାରି କରିଛି। ଗଣମାଧ୍ୟମ ରିପୋର୍ଟ ଏବଂ ପ୍ରଶାସନିକ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୁଇନ୍ଦା ରିପୋର୍ଟ ଆଧାରରେ ସୁରକ୍ଷା ସତର୍କତା ଜାରି କରାଯାଇଛି। ଏହି ସୁରକ୍ଷା ସତର୍କତାକୁ ଜରୁରୀ ଏବଂ ଗୋପନୀୟ ବୋଲି କୁହାଯାଇଛି। ବାଂଲାଦେଶର ପୁଲିସ୍ ମୁଖ୍ୟାଳୟର ସୂଚନା ଅନୁଯାୟୀ ସେଠାକାର ସଂସଦ ଭବନ, ପୂଜାସ୍ଥଳୀ, ମନୋରଞ୍ଜନ ପ୍ରତିଷ୍ଠାନ, ସାମରିକ ଏବଂ ପୁଲିସ୍ କାର୍ଯ୍ୟାଳୟଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଥିବା ଗୁଇନ୍ଦା ସଂସ୍ଥାଗୁଡ଼ିକ ରିପୋର୍ଟ କରିଛନ୍ତି। ଏକ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ଇସ୍ତିଆକ୍ ଅହମ୍ମଦ ସାମି ଓରଫ୍ ଅବୁ ବକରକୁ ଗିରଫ କରାଯିବା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ବନ୍ଧୀୟ ଅନେକ ତଥ୍ୟ ପ୍ରକାଶ ପାଇଛି। ଇସ୍ତିଆକ୍ ଅହମ୍ମଦ ବରଖାସ୍ତ ହୋଇଥିବା ଦୁଇଜଣ ସାମରିକ ଅଧିକାରୀଙ୍କ ସହ ସମ୍ପର୍କରେ ରହିଥିବା ଅଭିଯୋଗ ହୋଇଛି। ତେବେ କେଉଁ ପ୍ରତିବନ୍ଧିତ ଗୋଷ୍ଠୀ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି ସେ ନେଇ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଆଜିର ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ। ଗତକାଲି ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 5 ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବାବେଳେ ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 6 ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ମନ୍ କି ବାତ୍ର 133ତମ ସଂସ୍କରଣରେ ଦେଶର ପରମାଣୁ ଶକ୍ତି ଯାତ୍ରାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପବନ ଶକ୍ତି କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ସଫଳତାକୁ ସ୍ୱଚ୍ଛ ଶକ୍ତିର ପ୍ରତୀକ କହିଲେ ଶ୍ରୀ ମୋଦି। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ତ୍ୱରାନ୍ୱିତ ହେଉଛି ପ୍ରମୁଖ ରାଜନୈତିକ ଦଳର ପ୍ରଚାର କାର୍ଯ୍ୟ। ଆମେରିକାରେ ଘଟିଥିବା ଗୁଳିକାଣ୍ଡରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସୁରକ୍ଷିତ ଉଦ୍ଧାର ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ଓ ଲକ୍ଷ୍ନୌରେ ଅନୁଷ୍ଠିତ ହେବ 2ଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।